ମୋ ନାଁ ଜାନକୀ ବିଶ୍ୱାଳ, ମୁଁ ୱାର୍ଡ ନମ୍ବର 63ରୁ କହୁଛି। ତ ଆମ ଏରିଆରେ ଯୋଉ ଜନହିତ ବାଣୀ ମାଧ୍ୟମରେ ଯେଉଁ ସବୁ ଜିନିଷ ଆମର ଅସୁବିଧା ଥିଲା, ଆମର ଯୋଉ ରେକର୍ଡିଂ ହଉଥିଲା, ତାର ଆଜି ଲିଖିତ ଆକାରରେ ମୁଖ୍ୟତଃ ଥିଲା ଆମର ପାଣି ଆସୁନି ଠିକ୍ ଟାଇମ୍ରେ ଏରିଆକୁ, ଯୋଉଟାକି ଦିନକୁ 2 ଟାଇମ୍ ଆସିବା ଦରକାର, ଆଉ ଲୋକମାନେ ଠିକ୍ରେ ପାଣିର ଯୋଉ ମାତ୍ରା ଅଛି ମାନେ ଠିକ୍ରେ ଆସୁନି। ଆଉ ରହିଲା ଆମର ସମ୍ମାନ ଶୌଚାଳୟ ଅଛି, ଯୋଉଟାକି ଏବେ ରକ୍ଷଣାବେକ୍ଷଣ ବା ସେ ଭଙ୍ଗାରୁଜା ଅବସ୍ଥାରେ ଅଛି, ତାର ରିପେୟାରିଂ ପାଇଁ ଅସୁବିଧା ଅଛି। ଆଉ ଗୋଟେ ରହିଲା ଆମର ସରସ୍ୱତୀ ଶିଶୁ ମନ୍ଦିର ପାଖରେ ଯୋଉଟା ଅଳିଆ ଗୁଡା ଗଦା ହଉଛି, ଯାହାଦ୍ୱାରା କି ଡେଙ୍ଗୁ ଡାଇରିଆ ଏ ଜିନିଷ ହବାର ସମ୍ଭାବନା ଅଛି। ଆମେ ବେସିକାଲି ସେ ଜିନିଷ ଉପରେ କମ୍ପ୍ଲେନ୍ ଆମ ଏରିଆରୁ ଯାଇଥିଲା, ତ ସେଇ କମ୍ପ୍ଲେନ୍କୁ ଆଧାର କରିକି ଆମେ ଆଜି ଲିଖିତ ଆକାରରେ ୱାର୍ଡ ଅଫିସରଙ୍କୁ ଦେଇଛୁ। ତ ଆମେ ମୁଁ ଚାହୁଁଛି ଯେ ଆଗାମୀ ଦିନରେ ଏଇ ଯୋଉ ଅସୁବିଧା ଗୁଡିକ ଆମ ଏରିଆରେ ଅଛି ତା ସମାଧାନ ହେଇପାରିବ, ଏବଂ ସମାଧାନ ଖୁବ୍ ଶୀଘ୍ର ହେଲେ ଆମେ ଖୁସି ହବୁ। ନମସ୍କାର।